ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରର ହିତ ଲାଗି ନୂତନ ଯୋଗଦାନର ଚିନ୍ତାଧାରା ଦେଶବାସୀଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ବିକାଶ ସହ ଯୁବବର୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ଜାଗ୍ରତ ଦିଗରେ ଗଣମାଧ୍ୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ଉପରାଷ୍ଟ୍ରପତିଙ୍କ ମତବ୍ୟକ୍ତ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଜାତୀୟ ପ୍ରେସ୍ ଦିବସ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଆଲୋକପାତ। କାତାରର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ କୋଲକାତାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ 30 ରନ୍ରେ ପରାସ୍ତ ହେଲା ଭାରତ। ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ସହିତ କିଛି ନୂତନ ଯୋଗଦାନ କରିବାର ଚିନ୍ତାଧାରା ଦେଶବାସୀଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଅବସରରେ ଗତକାଲି ସୁରତଠାରେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ମୋଦି ଭାରତର ମହାକାଶ ଯାତ୍ରାର ସମାନ୍ତରାଳ ଚିତ୍ର ଉପସ୍ଥାପନ କରି ଦେଶର ପ୍ରଥମ ଉପଗ୍ରହ ଉତ୍କ୍ଷେପଣ ସମୟରେ ବୈଜ୍ଞାନିକମାନଙ୍କର ମନୋଭାବ ସର୍ବଦା ସ୍କରଣୀୟ ବୋଲି କହିଛନ୍ତି। ଦେଶ ଲାଗି କିଛି ମୂଲ୍ୟବାନ ଯୋଗଦାନ କରିବା ଉପରେ ନିଜର ଜୀବନକୁ ଉତ୍ସର୍ଗ କରିବା ଲାଗି ଏହି ଅବସରରେ ସଂକଳ୍ପ ନେବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅଧିକାରୀ ତଥା ଶ୍ରମିକମାନଙ୍କ ଅଭିଜ୍ଞତାକୁ ନେଇ ଏକ ବ୍ଲୁ ବୁକ୍ ସଂକଳନ କରାଯାଇ ପାରିଲେ ଭବିଷ୍ୟତରେ ଦେଶବ୍ୟାପୀ ଅଧିକରୁ ଅଧିକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନର ମଡେଲ୍ରୁ ମିଳିଥିବା ଶିକ୍ଷାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଇ ପାରିଲେ ଏ ଦିଗରେ ଆଉ ବାରମ୍ଭାର ପରୀକ୍ଷଣର ଆବଶ୍ୟକତା ରହିବ ନାହିଁ। ଯେକୌଣସି ପ୍ରକଳ୍ପର ପ୍ରସ୍ତୁତି ଉପରେ ନିଖୁଣ ଜ୍ଞାନ ରହିଥିଲେ ହିଁ ଏହାର ଅନୁରୂପ ପ୍ରକଳ୍ପ କରାଯାଇପାରିବ। ଏଭଳି ବ୍ଲୁ ବୁକ୍ ରେକର୍ଡ କାର୍ଯ୍ୟକାରୀ କରାଗଲେ ରାଷ୍ଟ୍ର ନିର୍ମାଣ ଦିଗରେ ଏହାର ଅବଦାନ ଅତୁଳନୀୟ ହୋଇ ରହିବ। ଏତଦ୍ବ୍ୟତୀତ ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଏହାକୁ ଉପଯୁକ୍ତ ସମୟରେ ଶେଷ କରିବା ଲାଗି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରକଳ୍ପଟି କୌଣସି ପ୍ରତିବନ୍ଧକ ବିନା ସୁରୁଖୁରୁରେ ଠିକ୍ ସମୟରେ ଶେଷ ହେବ ବୋଲି ସୁନିଶ୍ଚିତ କରିଛନ୍ତି।
कोई दिक्कत नहीं है।
देखिए जब तक मन में ये भाव नहीं आता है, मैं मेरे देश के लिए काम कर रहा हूँ, मैं देश को एक नई चीज दे रहा हूँ। जिसने पहला स्पेस सैटेलाइट छोड़ा होगा उसको लगता होगा ना, और आज सैकड़ों सैटेलाइट जा रहे हैं।
ये जो आपके अनुभव है अगर वो रिकॉर्डेड होंगे, एक ब्लू बुक की तरह तैयार होते हैं, तो देश में हम बहुत बड़ी मात्रा में बुलेट ट्रेन की दिशा में जाने वाले हैं। अगर इस प्रकार का कोई रिकॉर्ड आप मेंटेन करते हैं, भविष्य में स्टूडेंट्स के लिए भी काम आ सकता है।
जिंदगी यही खपा देंगे, देश को कुछ देके जाएंगे।
भाव विनिमय समय नवसारीर शब्द प्रतिहत कारखाना कार्यरत केरल जड़े इंजीनियर को निज अभिज्ञता संपर्क में श्री मोदी पचार देशर प्रथम बुलेट ट्रेन निर्माण दिगरे कार्य करुवा से व्यक्तिगत भाव अनेक खुशी। यह ऐतिहासिक सफलता संपर्क में से पर सहित भाव विनिमय कर एक स्वप्नर प्रकल्प भाव अभिहित करने सहित यह पर लगे गर्वर मुहूर्त संपृक्त इंजीनियर समीक्षा अवसर में रेलमंत्री अश्विनी वैष्णव उपस्थित थे। ଯୁବବର୍ଗଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ କରାଇବା ସହିତ ଦେଶର ବିକାଶ ଦିଗରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ମନୋରମା ନ୍ୟୁଜ୍ମେକର୍ସ ପୁରସ୍କାର 2024ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ସମାଜର ଅବହେଳିତ ଲୋକଙ୍କ ସ୍ୱରକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବା ଦିଗରେ ସାମ୍ବାଦିକତାର ଅବଦାନ ଅତୁଳନୀୟ। ଏକ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ଜନସଚେତନତା ଏବଂ ଏକ ଦାୟିତ୍ୱପୂର୍ଣ୍ଣ ଜନମତ ସୃଷ୍ଟି କରିବା ଦିଗରେ ମଧ୍ୟ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କେନ୍ଦ୍ର ପର୍ଯ୍ୟଟନ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀଙ୍କୁ ମନୋରମା ନ୍ୟୁଜ୍ମେକର୍ ସମ୍ମାନରେ ସମ୍ମାନିତ କରିଛନ୍ତି। ଶ୍ରୀ ଗୋପୀଙ୍କର ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତି କ୍ଷେତ୍ରରେ ନିରନ୍ତର ସଫଳତା ଲାଗି ଉପରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଆଜି ଏହି ଅବସରରେ ଭୁଲ୍ ତଥ୍ୟକୁ ପ୍ରତିହତ କରିବା ଏବଂ ପ୍ରେସ୍ ପ୍ରତି ବିଶ୍ୱସନୀୟତାକୁ ସଶକ୍ତ କରିବା ସମ୍ପର୍କିତ ଏକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ପ୍ରେସ୍ ଏବଂ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶ୍ରୀ ବୈଷ୍ଣବ ଅଭିନନ୍ଦନ ଜଣାଇଛନ୍ତି।
ନ୍ୟାସନାଲ ପ୍ରେସ୍ ଡେ ପର ପ୍ରେସ୍ ଆଣ୍ଡ ମିଡିଆ କି ଜଗତ ମେ ଜିତନେ ବି କାମ କରନେ ବାଲେ ହେଁ ଉତନା ବହୁତ ବହୁତ ହାର୍ଦ୍ଦିକ ଅଭିନନ୍ଦନ କରତା ହୁଁ ବଧାଇ ଦେତା ହୁଁ। ପ୍ରେସ୍ କା ଜୋ ରୋଲ ହେ ହମାରେ ଡେମୋକ୍ରେସି ମେ ବହୁତ ହି ମହତ୍ୱପୂର୍ଣ୍ଣ ରୋଲ ହେ ଇସିଲିଏ ଆଜ ନ୍ୟାସନାଲ ପ୍ରେସ୍ ଡେ ପେ ମିସ୍ ଇନ୍ଫର୍ମେସନ କୁ କୈସେ କାଉଣ୍ଟର କରେଁ ପ୍ରେସ୍ କି କ୍ରେଡିବିଲିଟି କୁ କୈସେ ଷ୍ଟ୍ରେଙ୍ଗଥନ କରେଁ ଉସ ଥିମ୍ ପେ ବ୍ୟାଖ୍ୟାନ ରଖା ଗିଆ ଥା।
ଭାରତୀୟ ପ୍ରେସ୍ କାଉନ୍ସିଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ରଞ୍ଜନ ପ୍ରକାଶ ଦେଶାଇ ଏହି ବକ୍ତୃତାମାଳାରେ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ ଦିଗରେ ସାଧୁତା ଓ ନିରନ୍ତର ପ୍ରତିବଦ୍ଧତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବକ୍ତୃତାମାଳାରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ପ୍ରମୁଖ ଯୋଗଦେଇଥିଲେ। 1966 ଆଜିର ଦିନରେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ହୋଇ ଗଣମାଧ୍ୟମରେ ଏକ ସ୍ୱାଧୀନ ନୈତିକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦୋହାଠାରେ କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ବିଶେଷକରି ପଶ୍ଚିମ ଏସିଆର ବିଭିନ୍ନ ପ୍ରସଙ୍ଗ ଏବଂ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ଉପରେ ଦୁଇ ନେତା ଆଲୋଚନା କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରି ଡକ୍ଟର ଜୟଶଙ୍କର କହିଛନ୍ତି କାତାରର ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ୱିପକ୍ଷୀୟ ରଣନୀତିକ ଭାଗିଦାରୀ ଶକ୍ତି ପୁଞ୍ଜିନିବେଶ ଏବଂ ଜନସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭାରତ କାତାର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ କାତାରର ଅମୀର ଏହି ଅବସରରେ ନିଜର ପ୍ରତିବଦ୍ଧତା ଦୋହରାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। କାତାରର ଅମୀରଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଦୁଇ ଦେଶ ମଧ୍ୟରେ ସହଯୋଗ ଅଧିକ ସମ୍ପ୍ରସାରିତ ହେବା ସହିତ ନୂତନ ସୁଯୋଗ ଅଧିକରୁ ଅଧିକ ସୃଷ୍ଟି ହୋଇପାରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ହରିୟାଣାର ଫରିଦାବାଦରେ ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନେତୃବୃନ୍ଦ ଯୋଗଦେବେ। ସେଗୁଡ଼ିକ ହେଲା ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ଚଣ୍ଡିଗଡ଼। ସୂଚନା ଅନୁଯାୟୀ ଉତ୍ତରାଞ୍ଚଳ ଜୋନାଲ ପରିଷଦର ଏହି ବୈଠକରେ ସଦସ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ, ଜଳବଣ୍ଟନ ପ୍ରସଙ୍ଗ ଏବଂ ବିକାଶ କାର୍ଯ୍ୟ ସମେତ ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ପୁନର୍ଗଠନ ଆଇନ 1956 ଅଧୀନରେ ସ୍ଥାପିତ ହୋଇଥିବା ଜୋନାଲ ପରିଷଦଗୁଡ଼ିକ ସଦସ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରସଙ୍ଗର ସମାଧାନ ଦିଗରେ ପରାମର୍ଶ ଦେଇଥାନ୍ତି। ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ଜୋନାଲ ପରିଷଦର ମୋଟ 63ଟି ବୈଠକ ଅନୁଷ୍ଠିତ ହୋଇଛି। ଦେଶର ବିକାଶ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତରାଞ୍ଚଳ ଜୋନାଲ ପରିଷଦରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା 44ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଡିଜିଟାଲ ଇଣ୍ଡିଆ ପାଭିଲିୟନରେ ଡିଜିଟାଲ ଇକୋସିଷ୍ଟମ ଯାତ୍ରାର ବିଭିନ୍ନ ଉପକରଣ ପ୍ରଦର୍ଶିତ ହୋଇଛି। ଏହି ପାଭିଲିୟନରେ ଡିଜି ଲକର, ଉମଙ୍ଗ, ମାଇ ସ୍କିମ୍, ଏନ୍ଆଇଏକ୍ସ ଆଇ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଏବଂ ଆଧାର ସମ୍ପର୍କିତ ଇ ଗଭର୍ଣ୍ଣାନ୍ସ ବ୍ୟବସ୍ଥା ପ୍ରଦର୍ଶିତ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ 30 ରନ୍ରେ ପରାସ୍ତ ହୋଇଛି। ଏଥିସହିତ ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଦକ୍ଷିଣ ଆଫ୍ରିକା 1-0ରେ ଅଗ୍ରଣୀ ରହିଛି। 124 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଦ୍ୱିତୀୟ ଇନିଂସ୍ରେ ମାତ୍ର 93 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଗତକାଲିର ସ୍କୋର 7 ୱିକେଟ୍ରେ 93 ରନ୍ରୁ ଦକ୍ଷିଣ ଆଫ୍ରିକା ତାହାର ଆଜି ଦ୍ୱିତୀୟ ଇନିଂସ୍ ଆରମ୍ଭ କରି 153 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦିଲ୍ଲୀର ଶହୀଦ ବିଜୟ ସିଂ ପାଟି କ୍ରୀଡ଼ା ପରିସରରେ ଚାଲିଥିବା ବିଶ୍ୱ ବକ୍ସିଂ କପ୍ ପ୍ରତିଯୋଗିତାରେ ଭାରତର ସମସ୍ତ 4 ଜଣ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମହିଳା 48 କିଲୋଗ୍ରାମ ବର୍ଗରେ ଭାରତର ମୀନାକ୍ଷୀ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ କାଜିକିସ୍ତାନର ବୋଲାତ ଆକବତଙ୍କୁ ପରାସ୍ତ କରିଥିବାବେଳେ 58 କିଲୋଗ୍ରାମ ବର୍ଗରେ ପ୍ରୀତି ଉଜ୍ବେକିସ୍ତାନର ଇକ୍ତମ ନିଗିନାଙ୍କୁ ହରାଇ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରର ହିତ ଲାଗି ନୂତନ ଯୋଗଦାନର ଚିନ୍ତାଧାରା ଦେଶବାସୀଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଜାତୀୟ ପ୍ରେସ୍ ଦିବସ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଆଲୋକପାତ ଏବଂ କୋଲକାତାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ 30 ରନ୍ରେ ପରାସ୍ତ ହେଲା ଭାରତ। ସମ୍ବାଦ ଶେଷ ହେଲା।